श्लोक 18 यदा विनियतं चित्तं यदा विनियतं चित्तं आत्मन्येवावतिष्ठते आत्मन्येवावतिष्ठते निस्पृह सर्वकामेभ्यो निस्पृह सर्वकामेभ्यो युक्त इत्युच्यते तदा युक्त इत्युच्यते तदा यदा विनियतं चित्तं आत्मन्येवावतिष्ठते निस्पृह सर्वकामेभ्यो युक्त इत्युच्यते तदा यदा विनियतं चित्तं आत्मन्येवावतिष्ठते निस्पृह सर्वकामेभ्यो युक्त इत्युच्यते तदा अंकित पाठ करिए सकारार्थ अनुवाद जेतेबेले योगी योगाभ्यास द्वारा मानसिक कार्यवळी को संयत करे एवं समस्त प्रकार भौतिक कामना शून्य होई दिव्यतारे प्रतिष्ठित हुए सेतेबेले से प्रकृत योगावस्था लाभ करछि बोली कह जाय भगवतरे श्री प्रभुपाद महाराज कहते योगीर कर्म जे एक साधारण कर्मीर कर्मर साधारण कर्मीर कर्म ठार भिन्न ता एठारे कह जाउछि साधारण कर्मीर अनेक प्रकार भौतिक कामना थाए तन्मध्यरे जौन सुख कामना मुख्य अटे किंतु योगीर कौनसी प्रकार भौतिक कामना न थाए से समस्त प्रकार भौतिक कामनार मुक्त होइथाय एहा ही होउछि तार विशेषत्व तेणु तार कार्यावली भौतिक कामना प्रणोदित नुहे से सिद्ध योगी से कौनसी प्रकार भौतिक कामनारे विचलित हुए नाही से तार मन बा मानसिक कार्यावली को एपरि संयत करिथाय जे से कौनसी प्रकार भौतिक कामनारे विचलित हुए नाही जे माने कृष्ण चेतनशील से माने स्वतः ए सिद्धावस्था लाभ करिपारती या श्रीमद्भागवत नवम स्कंद चतुर्थ अध्याय 18-20 ए तीनोटी श्लोक कहुच्छे सब मन कृष्ण पदारविंदयो पचासि वैकुंठ गुणानुवर्णने करौ हरिर्मंदिर मार्जनादिशो श्रुति चकाराच्युत सत्कथोदय मुकुंद लिंगालय दर्शने दृशो तद्वृत्यागत्र स्पर्शेंग संगमं घ्राणं च तत्पाद सरोज सौरभे श्रीमत् तुलस्यारसनांत दर्पिते पादो हरिक्षेत्र पदानुसर्पणे शिरोर्षिकेश पदाभिवंदने कामं च दास्येन दुकाम कामया यथोत्तम श्लोक जनाश्रयारतिः अर्थात राजा अम्बरीश तांकर मन को कृष्णकर पदारविंदरे प्रथमे निजुक्त करंती तापरे अन्य इंद्र गुड़िक गोटिके पर गोटे कृष्ण कर्म व सेवार निजुक्त करती यथा भगवान दिव्य गुण कीर्तन वाक्य को व्यवहार करती हस्त को भगवान मंदिर मार्जन निजुक्त करती कर्ण को भगवान दिव्य लीला श्रवण में निजुक्त करती चक्षु को भगवान दिव्य विग्रह दर्शन निजुक्त करती शरीर को भक्त मान अंगस्पर्श में निजुक्त करती कृष्णकर पाद पद्मरे अर्पित पद्मपुष्पर गंध को आघ्राण करिवारे नासिका को निजुक्त करती भगवान पदारविंदर अर्पित तुलसी सेवन जिह्वा को निजुक्त करती तीर्थस्थान भगवान मंदिर गमन पाद को निजुक्त करती भगवान को प्रणाम जनइबारे मस्तिष्क को निजुक्त करती एवं भगवान उद्देश्य पूरण से कामना को निजुक्त करती एक शुद्ध भक्त ही ए प्रकार दिव्य कर्म सर्वदा निजुक्त होता है ତାଙ୍କ ପକ୍ଷରେ ଏସବୁ ହେଉଛି ଉପଯୁକ୍ତ କର୍ମ ଯେଉଁମାନେ ନିର୍ବିଶେଷବାଦୀ ସେମାନଙ୍କ ପକ୍ଷରେ ଏହା ଆଚରଣ କରିବା କଷ୍ଟକର ହୋଇପାରେ କିନ୍ତୁ ଯେଉଁମାନେ କୃଷ୍ଣ ଚେତନଶୀଳ ଅର୍ଥାତ୍ ଭକ୍ତ ସେମାନଙ୍କ ପକ୍ଷରେ ଏହା ଆଚରଣ କରିବା ଅତି ସହଜ ମହାରାଜ ଅମ୍ବରୀଶଙ୍କର ଜୀବନୀ ବା ଦୈନନ୍ଦିନ କାର୍ଯ୍ୟାବଳୀକୁ ଏହା କାର୍ଯ୍ୟାବଳୀରୁ ଏହା ପରିସ୍ଫୁଟ ହେଉଛି ଭଗବାନଙ୍କୁ ସତତ ସ୍ମରଣ କରି ମନକୁ ତାଙ୍କର ପାଦ ପଦ୍ମରେ ସ୍ଥିର ନକଲେ ଏ ପ୍ରକାର ଦିବ୍ୟ ସେବାରେ ନିଯୁକ୍ତ ହେବା ସମ୍ଭବପର ନୁହେଁ ଅର୍ଥାତ୍ ବାସ୍ତବ କ୍ଷେତ୍ରରେ ଏହା ସମ୍ଭବ ହୋଇପାରିବ ନାହିଁ। ତେଣୁ ଭକ୍ତିଯୋଗ ମାର୍ଗରେ ଏହାକୁ ଅର୍ଚ୍ଚନ କୁହାଯାଏ। ଅର୍ଥାତ୍ ଭଗବାନଙ୍କ ସେବାରେ ସମସ୍ତ ଇନ୍ଦ୍ରିୟଙ୍କୁ ନିଯୁକ୍ତ କରିବା, ମନ ଓ ଇନ୍ଦ୍ରିୟଗୁଡ଼ିକ କର୍ମରେ ନିଯୁକ୍ତ ହେବାକୁ ଚାହାନ୍ତି। କର୍ମତ୍ୟାଗ ବାସ୍ତବ ପନ୍ଥା ନୁହେଁ। ତେଣୁ ବିଶେଷ କରି ଯେଉଁମାନେ ସନ୍ନ୍ୟାସୀ ନୁହନ୍ତି ଅର୍ଥାତ୍ ସାଧାରଣ ଲୋକଙ୍କ ପକ୍ଷରେ ଉପର ବର୍ଣ୍ଣିତ ମତରେ ମନ ଓ ଇନ୍ଦ୍ରିୟଗୁଡ଼ିକୁ ଭଗବାନଙ୍କ ଦିବ୍ୟ ସେବାରେ ନିଯୁକ୍ତ କରିବା ବାସ୍ତବ ପନ୍ଥା ଅଟେ। ଦିବ୍ୟ ସ୍ଥିତି ଲାଭ କରିବା ଦିଗରେ ଯାହାକୁ ଭଗବତ ଗୀତାରେ ଯୁକ୍ତାବସ୍ଥା ବୋଲି କୁହାଯାଇଛି, ତାହା ଲାଭ କରିବା ଦିଗରେ ଏହା ହିଁ ହେଉଛି ଉପଯୁକ୍ତ ପନ୍ଥା। ନମୋ ବିଷ୍ଣୁପାଦାୟ କୃଷ୍ଣପୃଷ୍ଠାୟ ଭୂତଳେ ଶ୍ରୀମଦେ ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ବିନାମିନେ ନମ ସଦଭକ୍ତମଣି ମଣିପୁର ଉଦ୍ଭବାୟ ଚ ପ୍ରଭୁପାଦ ସଦ୍ଭାବଣୀ ପିତାର ନିରତାୟ। ଆଜି ଆମେ ଆମର ଭଗବତ ଗୀତା କାର୍ଯ୍ୟକ୍ରମକୁ ସମସ୍ତ ଶ୍ରୋତାମାନଙ୍କୁ ସ୍ୱାଗତ କରିବା ସହିତ ବିଶେଷ ଭାବରେ ବଲାଇ କୃଷ୍ଣଙ୍କୁ ଆମେ ସ୍ୱାଗତ କରୁଛୁ। ତେଣୁ ଇଏ ଭଗବତ ଗୀତା ଷଷ୍ଠ ଅଧ୍ୟାୟ ଅଠର ଶ୍ଲୋକ, ଆଉ ପୂର୍ବ ଶ୍ଲୋକରେ ଯେଉଁ ଆମେ ଗତକାଲି ଆଲୋଚନା କରିଥିଲେ, ଯୁକ୍ତାହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମସୁ ଯୁକ୍ତ ସ୍ୱପ୍ନାବବୋଧସ୍ୟ ଯୋଗ ଭବତି ଦୁଃଖା। ଏ ଯୋଗ ଆଚରଣ କରିବା ପାଇଁ ଯେତିକି ଆମର ଇନ୍ଦ୍ରମାନଙ୍କର ଆବଶ୍ୟକତା ରହିଛି, ଶାରୀରିକ ଆବଶ୍ୟକତା ରହିଛି, ସେତିକି ଆମେ ପୂରଣ କରିବା, ଏ କଥା ଆମ ଗତକାଲି କହିଥିଲେ। ତେଣୁ ଯଦି ଅର୍ଜୁନ ଚିନ୍ତା କରିବେ ତହି କଦା ନିଷ୍ପନ୍ନ ଯୋଗ ପୁରୁଷୋ ଭବତି ଇତି ଅପେକ୍ଷା ମାହ। ଯଦି ଅର୍ଜୁନ କହିବେ କେତେବେଳେ ସେ ଏଇଭଳି ଭାବରେ ଯୋଗରେ ନିଷ୍ପନ୍ନ ଯୋଗରେ ସିଦ୍ଧିପ୍ରାପ୍ତ ହେବେ, ଏଇ ଯଦି ଅର୍ଜୁନଙ୍କର ଏଇଭଳି ଭାବରେ ଧାରଣା ହେଇପାରେ, ପ୍ରଶ୍ନ ହେଇପାରେ, ମନରେ ଚିନ୍ତା ଉଠିପାରେ, ତେଣୁ ଭଗବାନ ଏ ଶ୍ଳୋକଟି କହୁଛନ୍ତି ଯେ ଯେତେବେଳେ ଯଦା ବିନିୟତଂ ଚିତ୍ତଂ ବିନିୟତଂ ବିଶେଷଣ ନିରୁଧଂ ସତ୍, ସବୁ ଇନ୍ଦ୍ରିୟମାନଙ୍କୁ ବିଶେଷ ଭାବରେ ନିୟନ୍ତ୍ରଣ କରିବେ, ସର୍ବକାମେଭ୍ୟୋ ଅହିକ ଅମୁସ୍ମିକ, ଅମୁସ୍ମିକ କହିଲେ ପରଲୋକର ମଧ୍ୟ ଭୋଗେଭ୍ୟୋ ନିସ୍ପୃହ ବିଗତ ତୃଷ୍ଣା ଭବତି। ସମସ୍ତ ଯେଉଁ ଭୋଗ ରହିଛି ଏ ଭୌତିକ ଜଗତରେ ସମସ୍ତେ ଚାହୁଁଛନ୍ତି ଭୋଗ କରିବା ପାଇଁ, କିଏ ଚିନ୍ତା କରିପାରିବେନି ଆମେ ଭୋଗ ନ କରି ରହିବା, କେହି ଚିନ୍ତା କରିପାରିବେ ନାହିଁ, ସମସ୍ତେ ଚାହୁଁଛନ୍ତି ଆନନ୍ଦ ପାଇବା ପାଇଁ। ଏ ଆନନ୍ଦ ପାଇବା ପାଇଁ ଯେଉଁ ଉପାୟ ରହିଛି ସେ ଉପାୟ ହେଉଛି ସେମାନେ ଇନ୍ଦ୍ରିୟ ସୁଖ ଉପଭୋଗ କରିବା ପାଇଁ ଚାହୁଁଛନ୍ତି। ଏ ଭୌତିକ ଜଗତରେ ଏ ଜୀବନ ଥିବା ପର୍ଯ୍ୟନ୍ତ ସେମାନେ ଏହିଭଳି ଭାବରେ ଜୀବନ ଧାରଣ କରିବା ପାଇଁ ଚାହୁଁଛନ୍ତି, ଆଉ ଯେଉଁମାନେ ବୈଦିକ ଶାସ୍ତ୍ର ଗ୍ରନ୍ଥ ଅଧ୍ୟୟନ କରୁଛନ୍ତି ସବୁ ଜାଣନ୍ତି ଏ ଜନ୍ମ ପରେ ଆଉ ଗୋଟିଏ ଜନ୍ମ ରହିଛି, ସେ ଜନ୍ମ ପାଇଁ ପରଜନ୍ମ ପାଇଁ ମଧ୍ୟ ଏହି ଜନ୍ମରେ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ, ସେ ପରଜନ୍ମ ପାଇଁ ମଧ୍ୟ ଯେଉଁମାନେ ଏଭଳି ଭାବରେ ବ୍ୟବସ୍ଥା କରନ୍ତି ଯେମିତି ପରଜନ୍ମରେ ମଧ୍ୟ ବହୁତ ଉପଭୋଗ ଆମେ କରିପାରିବା, ଯାହାକୁ କର୍ମକାଣ୍ଡ ଧାରା କୁହାଯାଏ। କର୍ମକାଣ୍ଡ ଧାରାରେ କେମିତି ଆମେ ଉନ୍ନତ ଲୋକକୁ ଯିବା ସେଥିପାଇଁ ସବୁ ବ୍ୟବସ୍ଥା ରହିଛି। ତେଣୁ ଏହିସବୁ ଉପଭୋଗରୁ ଯେତେବେଳେ ଜଣେ ନିଷ୍ପୃହ ରହିବ, ଉପଭୋଗ କାମନା ଯଦି ଜଣଙ୍କୁ ନ ରହିବ ତାହେଲେ ବୁଝିବାକୁ ପଡ଼ିବ ସେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି। ନିଷ୍ପୃହ ସର୍ବକାମେଭ୍ୟ, ସର୍ବକାମେଭ୍ୟ କହିଲେ ଏ ଭୌତିକ ଜଗତରେ ଆମେ ଏଇ ଜୀବନ ଥିବା ପର୍ଯ୍ୟନ୍ତ ଯେଉଁ ବିଭିନ୍ନ ପ୍ରକାର କାମନା ରହିଛି ଏବଂ ଏ ଶରୀର ତ୍ୟାଗ ହେଲା ପରେ, ଏ ଶରୀର ଚାଲିଗଲା ପରେ ଆଉ ଯେଉଁଟା ଆମେ ଶରୀର ପ୍ରାପ୍ତ ହେବା ପର ଜନ୍ମର କଥା, ସେ ମଧ୍ୟ ସର୍ବକାମେଭ୍ୟ ଶବ୍ଦର ଅର୍ଥ ହେଉଛି ସେଇଟା ଯୁକ୍ତ, ସେତେବେଳେ ତାକୁ ଯୁକ୍ତ ବୋଲି କୁହାଯିବ। ଯଦା ତଦା, ଯଦା ଯେତେବେଳେ ସେ ଏଇ ସ୍ଥିତିରେ ପହଞ୍ଚିବ ସେତେବେଳେ ତାକୁ ଯୁକ୍ତ ବୋଲି କୁହାଯିବ। ଯୁକ୍ତ ଇତ୍ୟୁଚ୍ୟତେ ଯୋଗୀ, ଯୁକ୍ତ ତାକୁ ଯୁକ୍ତ କହେ, ଭଗବାନଙ୍କ ସହିତ ସେ ଯୁକ୍ତ ହୋଇଗଲେ। ତେଣୁ ଇଏ ହେଉଛି ଯୋଗର, ଯୋଗ କରିବାର ଯେଉଁ ସିଦ୍ଧି ବା ଯୋଗ କରିବାର ଯେଉଁ ଅନ୍ତିମ ଫଳ ହେଉଛି ଏଇଭଳି ଭାବରେ ଜଣେ ଯଦି ସ୍ଥିତି ପ୍ରାପ୍ତ ହେବ ତାହେଲେ ସେ ଭଗବାନଙ୍କ ସହିତ ଯୁକ୍ତ ହୋଇଗଲେ ବୋଲି କୁହାଯିବ, ଧ୍ୟାନରେ ସେ ସିଦ୍ଧି ପ୍ରାପ୍ତ ହେଲେ। ତେଣୁ ଇଏ ଯେଉଁ ରହିଛି ନିୟନ୍ତ୍ରଣ କରିବା, ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରିବା, ଏଇ ଯୋଗର ଲକ୍ଷଣ। ଯୋଗର ଯେଉଁ ଆମେ କରୁଛେ, ଯୋଗ କହିଲେ ଯୋଗ ଇନ୍ଦ୍ରିୟ ସଂଯମ, ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଯୋଗ କରାଯାଏ। ତେଣୁ ଏ ଯେଉଁ ଆମର ବିଭିନ୍ନ ପ୍ରକାର ରହିଛି। ଆମର ଯେମିତି ଉଦାହରଣ ପ୍ରଭୁପାଦ ମହାରାଜ ଦେଲେ ଭାବାର୍ଥରେ, ଅମ୍ବରୀଶ ମହାରାଜଙ୍କ କଥା କହିଲେ, ସେ ଧ୍ୟାନ କରୁନଥିଲେ, ସେ ଜଣେ ଭକ୍ତ ଥିଲେ, ତେଣୁ ସେ ଯେଉଁ ସବୁ କାର୍ଯ୍ୟ କରୁଥିଲେ ଭଗବାନଙ୍କ ସହିତ ଯୁକ୍ତ ହୋଇଥିଲେ। ଭକ୍ତିର ଯେଉଁ 9ଟି ଅଙ୍ଗ ରହିଛି, ଗୋଟିଏ ଗୋଟିଏ ଭକ୍ତ ଗୋଟିଏ ଗୋଟିଏ ଅଙ୍ଗ ସାଧନ କରି ଭକ୍ତି ସିଦ୍ଧି ପ୍ରାପ୍ତ ହୋଇଯାଇଛନ୍ତି। ଆମର ଯେଉଁ ରହିଛନ୍ତି ରୂପ ଗୋସ୍ୱାମୀଙ୍କର ଯେଉଁ ଭକ୍ତିର ସାମୃତ ସିନ୍ଧୁ, ଭକ୍ତିରସର ସେ ସିନ୍ଧୁ ସାଗର, ସେ ଭକ୍ତିରସ ଏଭଳି ରହିଛି, ସାଗର ରହିଛି ଭକ୍ତିରସ ସାଗର। ତେଣୁ ଏଇଥିରେ ସେ ବର୍ଣ୍ଣନା କରାଯାଇଛି, ଗୋଟିଏ ଗୋଟିଏ ଭକ୍ତ ଗୋଟିଏ ଗୋଟିଏ ଅଙ୍ଗ ଯାଜନ କରି ସିଦ୍ଧିପ୍ରାପ୍ତ ହୋଇଗଲେ। ପ୍ରଥମେ ହେଲେ ପରୀକ୍ଷିତ, ଶ୍ରବଣରୁ ଆରମ୍ଭ ହେଉଛି ଭକ୍ତି, 9ଟି ଅଙ୍ଗ ଯେଉଁ ରହିଛି ଭକ୍ତିର 9ଟି ଅଙ୍ଗ। ଏ ପରୀକ୍ଷିତ ମହାରାଜ କେବଳ ଶ୍ରବଣ କଲେ, 7 ଦିନ ଶ୍ରବଣ କଲେ, ତା ପୂର୍ବରୁ ମଧ୍ୟ ଶ୍ରବଣ କରିଥିଲେ ଭଗବାନ କଥା, ସେ ବହୁତ ଶ୍ରବଣ କରିଥିଲେ, ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି। ପ୍ରଥମ ସ୍କନ୍ଦ 16 ଅଧ୍ୟାୟରେ ପରୀକ୍ଷିତ ମହାରାଜଙ୍କ ରାଜ୍ୟ ଶାସନ ବିଷୟରେ ଯେତେବେଳେ କୁହାଯାଉଥିଲା, ସେତେବେଳେ ସେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଯୁଆଡ଼େ ଯାଆନ୍ତି ରାଜ୍ୟ ପରିଚାଳନା କେମିତି ହେଉଛି ଦେଖିବା ପାଇଁ, ସେତେବେଳେ ପ୍ରଜାମାନେ ଏଇ ଭଗବାନ କୃଷ୍ଣଙ୍କର ପାଣ୍ଡବମାନଙ୍କର ଯେଉଁ ବିଭିନ୍ନ ଭାବରେ କିଭଳି ସେ ଭଗବାନ କୃଷ୍ଣ ପାଣ୍ଡବମାନଙ୍କ ସହିତ ଲୀଳା କରୁଥିଲେ, ସେସବୁ ଲୀଳାକୁ ଅଭିନୟ କରୁଥିଲେ, ପ୍ରଥମ ସ୍କନ୍ଧ 16 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସେ କଥା। ସାରଥ ପାରିଷଦ ସେବନ ସଖ୍ୟ ଦୌତ୍ୟ ବିରାସନାନୁଗମନମ ସ୍ତବନ ପ୍ରଣାମାନ ସ୍ନିଗ୍ଧିଷୁ ପାଣ୍ଡୁଷୁ ଜଗତ କରୋତି ଚ ବିଷ୍ଣୁ ଭକ୍ତି କରୋତି ନୃପତି ଚରଣାରବିନ୍ଦେ। କେମିତି ଭଗବାନ କୃଷ୍ଣ ତାଙ୍କର ଭକ୍ତମାନଙ୍କ ସହିତ କିଭଳି ବ୍ୟବହାର କରୁଥିଲେ, କିଭଳି ଲୀଳା କରୁଥିଲେ, କେତେବେଳେ ସେ ଅର୍ଜୁନଙ୍କର ସାରଥି ହୋଇକରି କାର୍ଯ୍ୟ କରୁଥିଲେ, କେତେବେଳେ ତାଙ୍କ ପାର୍ଷଦ ହୋଇକରି ସବୁ ଉପଦେଶ ଦେଉଥିଲେ, କେତେବେଳେ ସଖା ଭାବରେ ଅର୍ଜୁନଙ୍କ ସହିତ ବହୁତ ସଖ୍ୟ ରସ ଆସ୍ୱାଦନ କରୁଥିଲେ, ଦୂତ ହୋଇଥିଲେ, ଶାନ୍ତି ଦୂତ ହୋଇକି ଯାଇଥିଲେ। ପାଣ୍ଡବମାନଙ୍କର ଯେଉଁ କଥା ରହିଛି, ପାଣ୍ଡବମାନଙ୍କୁ କୌରମାନେ କେତେ ପ୍ରକାର ତାଙ୍କ ପ୍ରତି ଦ୍ରୋହ କରିଛନ୍ତି, ଅପରାଧ କରିଛନ୍ତି ପିଲାଦିନରୁ। ପିଲାଦିନରୁ ଭୀମ ଯେତେବେଳେ ଛୋଟ ପିଲା ଥିଲେ, ସେତେବେଳେ ତାଙ୍କୁ ବିଷ ଲଡ଼ୁ ଦେଇକରି ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ କୌରମାନେ। ତେଣୁ ତାଙ୍କର ସବୁବେଳେ ଗୋଟିଏ ପରେ ଗୋଟିଏ ସେମାନେ କରୁଥିଲେ, ପ୍ଲାନ୍ କରୁଥିଲେ କେମିତି ପାଣ୍ଡବମାନଙ୍କୁ ହତ୍ୟା କରିବେ। ଅନ୍ତିମରେ ତାଙ୍କୁ ଯେଉଁ ଲକ୍ଷ୍ୟ ଗୃହ ହୋଇଥିଲା, ସେ ଗୃହରେ ରଖି ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ, ଏବଂ ସେଇ ଲକ୍ଷ୍ୟାଗୃହରେ ପ୍ରକୃତରେ ଏଭଳି ହୋଇଥିଲା ଯେ ଲକ୍ଷ୍ୟାଗୃହ ଯେଉଁ ରହିଥିଲେ ପାଣ୍ଡବମାନେ, ସେଠି ମଧ୍ୟ ଅଗ୍ନିସଂଯୋଗ କରାଇକରି ସେ ଗୃହକୁ ଦାହ କରିଦିଆଯାଇଥିଲା, ଗୃହକୁ ଜଳାଇ ଦିଆଯାଇଥିଲା, ଏବଂ ସେଠୁ ମଧ୍ୟ ବାହାରିଥିଲେ ଗୋଟିଏ ସ୍ତ୍ରୀ ଲୋକର ଶରୀର ବାହାରିଥିଲା, ଆଉ ଗୋଟେ 5ଟି ପୁରୁଷ ଲୋକର ଶରୀର ବାହାରିଥିଲା। ସମସ୍ତେ ଭାବିଲେ ପାଣ୍ଡବମାନେ ଏବଂ କୁନ୍ତୀଙ୍କ ସହିତ ଏମାନେ ଥିଲେ, 5 ପାଣ୍ଡବ ଥିଲେ, ତେଣୁ ସେମାନେ ମୃତ୍ୟୁବରଣ କରିଛନ୍ତି। ଏମିତିକି ଏଇ ଖବର ଯେତେବେଳେ ଆସିଗଲା, ଦୁର୍ଯ୍ୟୋଧନ ଚକ୍ରାନ୍ତ କରିଥିଲେ, ଆମର ଧୃତରାଷ୍ଟ୍ର ମହାରାଜ ମଧ୍ୟ ଜାଣିଥିଲେ ସେ କଥା, ପାଣ୍ଡବମାନଙ୍କୁ ହତ୍ୟା କରିବା ପାଇଁ ସେ ବ୍ୟବସ୍ଥା କରିଥିଲେ। କିନ୍ତୁ ଯେତେବେଳେ ଏଇଭଳି ଭାବରେ ଘଟଣା ଘଟିଲା ଯେ ଘରଟି ଜଳିଯାଇଛି ଏବଂ 5ଟି ପୁରୁଷ ଲୋକ ଏବଂ ଗୋଟିଏ ସ୍ତ୍ରୀ ଲୋକ ମୃତ୍ୟୁବରଣ କରିଛନ୍ତି, ସମସ୍ତେ ଜାଣିଲେ କୁନ୍ତୀ ଏବଂ ପାଣ୍ଡବମାନେ ମୃତ୍ୟୁବରଣ କରିଛନ୍ତି। ଏମିତିକି କୃଷ୍ଣ ବଳରାମ ମଧ୍ୟ ଯାଇକରି ସେଠି କ୍ରନ୍ଦନ କଲେ, ଆଉ କାହା କଥା କ'ଣ କହିବା। ଭୀଷ୍ମଦେବ ମଧ୍ୟ କ୍ରନ୍ଦନ କଲେ, ସମସ୍ତେ କ୍ରନ୍ଦନ କଲେ, କ'ଣ ଯେଉଁ ରହିଛନ୍ତି ଦୁର୍ଯ୍ୟୋଧନ ସେମାନେ ମଧ୍ୟ କ୍ରନ୍ଦନ କଲେ, କେହି ଜାଣିପାରିବେନି ଏଇଟା ମିଛ କାନ୍ଦ ବୋଲି, ଏଭଳି କ୍ରନ୍ଦନ କରୁଥିଲେ। ଧୃତରାଷ୍ଟ୍ର ମହାରାଜ ମଧ୍ୟ କ୍ରନ୍ଦନ କରୁଥିଲେ, ଅନ୍ଧ ବ୍ୟକ୍ତି ମଧ୍ୟ କ୍ରନ୍ଦନ କରୁଥିଲେ। ତେଣୁ ତାପରେ ସେମାନେ ପାଣ୍ଡବମାନେ ବିଦୁର ସବୁ ବ୍ୟବସ୍ଥା କରିଥିଲେ ତାଙ୍କୁ ରକ୍ଷା କରିବା ପାଇଁ, ତେଣୁ ପାଣ୍ଡବମାନେ ଉଦ୍ଧାର ପାଇ ସେ ସୁଡ଼ଙ୍ଗ ହୋଇଯାଇଥିଲା, ସୁଡ଼ଙ୍ଗରେ ଯାଇ ଆଉ ଗୋଟେ ନଦୀ ପାଖରେ ପହଞ୍ଚି ସୁଡ଼ଙ୍ଗ ଆଗରୁ କରୁଥିଲେ ପରା, ସୁଡ଼ଙ୍ଗ ବିଦୁର ସେ ବ୍ୟବସ୍ଥା କରିଥିଲେ ସୁଡ଼ଙ୍ଗ କରିବା ପାଇଁ, ଯେଉଁ ଘର ହେବ ତାକୁ ନିଆଁ ଲାଗିଯିବ, ସବୁ ବିଦୁର ମହାଭାରତ ବର୍ଣ୍ଣନା କରାଯାଇଛି। ଯେତେବେଳେ ପାଣ୍ଡବମାନେ ଗଲେ ହସ୍ତିନାପୁରରୁ ଯାଉଛନ୍ତି ବର୍ଣ୍ଣାବତ ସେଇଠି ବ୍ୟବସ୍ଥା କରାଯାଇଥିଲା। ତେଣୁ ସେଇଠି କୁହାଯାଇଛି ଯେ ମ୍ଳେଚ୍ଛ ଭାଷାରେ ସେ ପାଣ୍ଡବମାନଙ୍କୁ କହିଲେ, ବିଦୁର ମ୍ଳେଚ୍ଛ ଭାଷା କହିଲେ, ଇଂରାଜୀ ଭାଷାରେ ସେ କହିଲେ। ସେତେବେଳେ ସେଇଟାକୁ ଅନ୍ୟ କେହି ବୁଝିପାରୁନଥିଲେ, ଯୁଧିଷ୍ଠିର ମହାରାଜ ସବୁ ଭାଷା ବି ସେ ସବୁ ଜାଣିଥିଲେ, ବୁଝିପାରିଥିଲେ। ତେଣୁ ସେ ବ୍ୟବସ୍ଥା କରୁଥିଲେ, ସୁଡ଼ଙ୍ଗର ଲୋକ ମଧ୍ୟ ବ୍ୟବସ୍ଥା କରିଥିଲେ, ବିଦୁର ସବୁ ବ୍ୟବସ୍ଥା କରିଥିଲେ। ସେ ଲୋକ ସୁଡ଼ଙ୍ଗ କରିକିରି ଯେଉଁଦିନ ସୁଡ଼ଙ୍ଗ କମ୍ପ୍ଲିଟ୍ ହୋଇଗଲା, ସେଇଦିନ ଭୀମ ନିଜେ ନିଆଁ ଲଗାଇଦେଲେ। ସେ ଲୋକ ଲଗାଇ ନାହାନ୍ତି, ସେ ଯେଉଁ ଲୋକ ରହିଥିଲେ ଯିଏ ଲଗାଇବା ପାଇଁ, ତାପରେ ଲଗାଇ ଦେଇକରି ସେମାନେ ପଳାଇଗଲେ, ସେ ସୁଡ଼ଙ୍ଗରେ ପଳାଇଗଲେ, ବାହାରି ପଡ଼ିଲେ। କିନ୍ତୁ ଏମାନେ ଭାବିଲେ ସେ ପାଣ୍ଡବମାନେ ମୃତ୍ୟୁବରଣ କରିଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ସମସ୍ତେ କାନ୍ଦିଲେ, ଏମିତି କୃଷ୍ଣ ବଳରାମ ମଧ୍ୟ କାନ୍ଦିଲେ, ଭଗବାନ ସବୁ ଜାଣନ୍ତି, କିନ୍ତୁ ଲୀଳା କରୁଛନ୍ତି, ଲୀଳା ଅଭିନୟ କରୁଛନ୍ତି। ତେଣୁ ତାପରେ ପାଣ୍ଡବମାନେ ଏ ଯେଉଁ ବନବାସରେ ରହିଲେ, ବନବାସରେ ବୁଝିଲା ବେଳେ ସେହି ସମୟରେ ସେ କୁନ୍ତିଦେବୀ, ଏସବୁ ବହୁତ କଥା ରହିଛି। ଆମ ଏକଚକ୍ରା ଗ୍ରାମ ରହିଛି, ଏକଚକ୍ରା ଗ୍ରାମ ଆମେ ଯାଇଥିଲୁ, ଯେଉଁଠି ନିତ୍ୟାନନ୍ଦ ପ୍ରଭୁଙ୍କର ଆବିର୍ଭାବ ସ୍ଥଳୀ ସେଇଠି ରହିଛି, ପାଣ୍ଡବମାନେ ରହିଥିଲେ ସେଠି। ଯେଉଁଠି ବକାସୁରକୁ ଆସିଥିଲେ ବଦ୍ଧ କରିବା, ବକାସୁର ଆସିଥିଲା ଭୀମ ଯାହାକୁ ବଦ୍ଧ କରିଥିଲେ, ସେହି ସ୍ଥାନ ରହିଛି ସେଠି, ଏକଚକ୍ରା ଗ୍ରାମ ପାଖରେ ସେ ସ୍ଥାନ ରହିଛି। ତେଣୁ ଏଇଭଳି ଭାବରେ ଦ୍ରୌପଦୀଙ୍କୁ ବିବାହ କଲେ, ଦ୍ରୌପଦୀଙ୍କୁ ବିବାହ କଲା ପରେ ତାପରେ ଯେତେବେଳେ ସମସ୍ତେ ଜାଣିଲେ ଯେ ପାଣ୍ଡବମାନେ ବଞ୍ଚିଛନ୍ତି, ତାଙ୍କର ଯେଉଁମାନେ ପାଣ୍ଡବମାନଙ୍କ ହିତେଇଛି, ଯେଉଁମାନେ ପ୍ରକୃତରେ ଧାର୍ମିକ ବ୍ୟକ୍ତି, ସେମାନେ ସବୁ ଆନନ୍ଦିତ ହେଲେ। ଏ ଦୁର୍ଯ୍ୟୋଧନ ଭଳି ଯେଉଁମାନେ ଅଧାର୍ମିକ ବ୍ୟକ୍ତି, ସେମାନେ ସବୁ ପୁଣି ତାଙ୍କର ଚିନ୍ତା ଆସିଗଲା କେମିତି ପୁଣି ଗୋଟେ ଚକ୍ରାନ୍ତ କରିବା, ହତ୍ୟା କରିବା ପାଇଁ। ତେଣୁ ଶକୁନିଙ୍କୁ ବା ତାଙ୍କୁ ରାଜ୍ୟରେ ବିତାଡ଼ିତ କରିବା ପାଇଁ ଶକୁନିଙ୍କ ବ୍ୟବସ୍ଥାରେ ସବୁ ପଶା ଖେଳ ହେଲା। ପଶା ଖେଳରେ ପୁଣି ପାଣ୍ଡବମାନେ ହାରିଗଲେ, ପୁଣି ଗଲେ ବନବାସ ଗଲେ। 12 ବର୍ଷ ବନବାସ, 1 ବର୍ଷ ଅଜ୍ଞାତବାସ। ସେ ଅଜ୍ଞାତବାସରେ ଯଦି ଧରା ପଡ଼ିବେ ତାହେଲେ ପୁଣି 12 ବର୍ଷ ବନବାସ। ଏଇଭଳି ଭାବରେ ଦୁର୍ଯ୍ୟୋଧନ ଭାବିଲେ, ଯାହା ହଉ ପୁଣି ଆମେ ବର୍ତ୍ତି ଗଲୁ ପାଣ୍ଡବମାନଙ୍କ ଠାରୁ, ପାଣ୍ଡବମାନଙ୍କୁ ଆମେ ଏଇଭଳି ଭାବରେ ପୁଣି ତାଙ୍କୁ ଧୋକା ଦେଇଦେଲୁ। କିନ୍ତୁ ଏସବୁ ସତ୍ତ୍ୱେ ଦୁର୍ଯ୍ୟୋଧନ ବହୁତ ପ୍ରକାର ଚେଷ୍ଟା କରୁଥିଲେ, ଅଜ୍ଞାତବାସ କେଉଁଠି ହେଲା ସେଇଠି ଯାଇ ଖୋଜିକିରି ପାଇବା ପାଇଁ ବହୁତ ପ୍ରକାର ଚେଷ୍ଟା କରି ମଧ୍ୟ ଜାଣିପାରିଲେ ନାହିଁ। ଯେତେବେଳେ ଜାଣିଲେ ସେତେବେଳେ 1 ବର୍ଷ ପୁରୀ ଯାଇଥିଲା। ତେଣୁ ବିରାଟ ରାଜ୍ୟରେ ଥିଲେ, ପାଣ୍ଡବମାନେ ରହିଥିଲେ, 5 ଭାଇ, ଏବଂ ସେତେବେଳେ କୁନ୍ତିଦେବୀ ରହିଥିଲେ ବିଦୁରଙ୍କ ପାଖରେ, ତାଙ୍କର ପତ୍ନୀ ଥିଲେ ଦ୍ରୌପଦୀ ତାଙ୍କ ପାଖରେ ଥିଲେ ପାଣ୍ଡବମାନଙ୍କ ପାଖରେ। ତେଣୁ ଏ ଯେତେବେଳେ ସରିଗଲା, ଅଜ୍ଞାତବାସ ସରିଗଲା, ଭଗବାନ ଗଲେ ଦୂତ ହିସାବରେ ଗଲେ, ଯୁଧିଷ୍ଠିର ମହାରାଜ ଭଗବାନ କୃଷ୍ଣଙ୍କୁ ପଠାଇଲେ ଦୂତ ହିସାବରେ, ଯେ ଏତେ ସବୁ ଅସୁବିଧା ସତ୍ତ୍ୱେ, ଏତେ ସବୁ ଦ୍ରୋହ ଅପରାଧ ସତ୍ତ୍ୱେ ପାଣ୍ଡବମାନେ ବିଶେଷ ଭାବରେ ଯୁଧିଷ୍ଠିର ମହାରାଜ, ଯିଏକି ଧର୍ମରାଜ, ସେ ଚାହୁଁଥିଲେ ଶାନ୍ତି ସ୍ଥାପନ ପାଇଁ, ଯୁଦ୍ଧ ଚାହୁଁନଥିଲେ, ସେଥିପାଇଁ ଭଗବାନଙ୍କୁ ପଠାଇଥିଲେ। ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ପ୍ରଥମ ଅଧ୍ୟାୟରେ, ପ୍ରଥମ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଉଦ୍ଧବ ଏକଥା କହୁଛନ୍ତି ବିଦୁରଙ୍କୁ, ଯଦା ତୁ ରାଜା ସୁସୁତାନ ସାଧୁନ୍ କୃଷ୍ଣନ୍ ଧର୍ମେଣ ବିନଷ୍ଟ ଦୃଷ୍ଟି ଭ୍ରାତୁର୍ଜବିଷ୍ଟ ସୁସୁତାନ ବିବନ୍ଧୁନ୍ ପ୍ରବେଶ ଲକ୍ଷ୍ୟା ଭବନେ ଦଦାହ। ଯେତେବେଳେ ମୈତ୍ରମୁନି କହୁଛନ୍ତି ବିଦୁରଙ୍କୁ, ଏ ତୃତୀୟ ସ୍କନ୍ଧ ଚତୁର୍ଥ ସ୍କନ୍ଧ ଏଇ ଦୁଇଟି ହେଉଛି ମୈତ୍ରମୁନି କହୁଛନ୍ତି ବିଦୁରଙ୍କୁ, ସେତେବେଳେ ମୈତ୍ରମୁନି କହିଲେ ଯେ କୌରବମାନେ ତାଙ୍କୁ ହତ୍ୟା କରିଦେଲେ, ଯଦିଓ ହତ୍ୟା କରିନାହାନ୍ତି, କିନ୍ତୁ ହତ୍ୟା କରିବା ପାଇଁ ଯେହେତୁ ଚକ୍ରାନ୍ତ କରିଥିଲେ, ସେ ଏ ହତ୍ୟାର ଫଳ ସେମାନେ ଭୋଗ କରିବେ, ଦଣ୍ଡ ସେମାନେ ପାଇବେ। ତେଣୁ ଯାହା ହେଉ, ତଥାପି ଯେତେବେଳେ ଭଗବାନ ଗଲେ ଶାନ୍ତିଦୂତ ହିସାବରେ, ଯେଉଁ ଭଗବାନଙ୍କର ଅମୃତପୂର୍ଣ୍ଣ କଥା, ବହୁତ ସୁନ୍ଦର କଥା ରହିଛି, ଭଗବାନ ଶାନ୍ତିଦୂତ ହିସାବରେ ଅମୃତପୂର୍ଣ୍ଣ କଥା କହୁଥିଲେ, ନ ଦାନି ଅମୃତାୟନାନି ରାଜରୁ ମେନେ କ୍ଷତପୂର୍ଣ୍ଣ ଲେସା, ଏ ଅମୃତପୂର୍ଣ୍ଣ କଥା କହିଲେ ମଧ୍ୟ ଦୁର୍ଯ୍ୟୋଧନ ଏଇଟାକୁ ଶ୍ରବଣ କଲା ନାହିଁ, ଶୁଣିଲା ନାହିଁ। ଭଗବାନ କହିଲେ, ଦେଖ, ଯୁଧିଷ୍ଠିର ମହାରାଜଙ୍କର ସବୁ କିଛି ସମଗ୍ର ପୃଥିବୀ ହେଉଛି ତାଙ୍କର, କାରଣ ସେ ଯେତେବେଳେ ରାଜା ଥିଲେ ସେ ସମୟରେ ଯେତେବେଳେ ପାଣ୍ଡବମାନେ ଏଇ ଯେଉଁ ଆସିଲେ ସେମାନେ ଧୃତରାଷ୍ଟ୍ରଙ୍କୁ ଦ୍ରୌପଦୀଙ୍କୁ ବିବାହ କରି ଆସିଲେ, ଧୃତରାଷ୍ଟ୍ର ଅନ୍ତିମରେ ତାଙ୍କୁ ଭାଗ କରିଦେଲେ, ଦୁଇ ଭାଗ କରିଦେଲେ ତାଙ୍କ ରାଜ୍ୟକୁ। ଗୋଟିଏ ଭାଗ ନିଜେ ରଖିଲେ ଯେଉଁଟା ପ୍ରକୃତ ସବୁ ଧନ ସମ୍ପତ୍ତି ରହିଛି, ଆଉ ଗୋଟିଏ ଭାଗ ଯେଉଁଟା ମରୁଭୂମି ଖାଣ୍ଡବପ୍ରସ୍ଥ ସେଇଟାକୁ ଦେଇଦେଲେ, ପାଣ୍ଡବମାନଙ୍କୁ ଭାଗ କରିଦେଲେ। ଏଭଳି ଭାବରେ ଖାଣ୍ଡବ ଗୋଟେ ମରୁଭୂମିକୁ ଦେଇଦେଲେ, ନିଅ ତୁମେ ରାଜ୍ୟ ଶାସନ କର, ଯେଉଁଠି କିଛି ନାହିଁ। କିନ୍ତୁ ଯୁଧିଷ୍ଠିର ମହାରାଜ, ପାଣ୍ଡବମାନେ, ଭଗବାନ କୃଷ୍ଣ ତାଙ୍କ ପାଖରେ ରହିଛନ୍ତି, ସେ ଖାଣ୍ଡବପ୍ରସ୍ଥକୁ ସେମାନେ ଇନ୍ଦ୍ରପ୍ରସ୍ଥରେ ପରିଣତ କରିଦେଲେ। ଇନ୍ଦ୍ରଙ୍କର ଭଳି ଯେଉଁ ରହିଛି ସ୍ୱର୍ଗରେ, ଇନ୍ଦ୍ରଙ୍କର ଯେଉଁଭଳି ଐଶ୍ୱର୍ଯ୍ୟ ରହିଛି ସେହିଭଳି ଭାବରେ ଐଶ୍ୱର୍ଯ୍ୟ ସେମାନେ ପ୍ରାପ୍ତ ହୋଇଗଲେ। ଏବଂ ସେମାନେ ଯେଉଁ କଲେ ରାଜସ୍ୱ ଯଜ୍ଞ କଲେ, ସମସ୍ତ ପୃଥିବୀର ରାଜାମାନେ ପରାସ୍ତ ହୋଇକରି ପାଣ୍ଡବମାନଙ୍କ ବଶ୍ୟତା ସ୍ୱୀକାର କରିଛନ୍ତି। କେବଳ ଜଣେ ରାଜା ଥିଲେ ଯେ ସ୍ୱୀକାର କରୁନଥିଲେ ବଶ୍ୟତା, ସେ ହେଉଛନ୍ତି ଜରାସନ୍ଧ। ତେଣୁ ଭଗବାନ ଭୀମ ଏବଂ ଅର୍ଜୁନକୁ ନେଇକି ତିନି ଜଣ ଗଲେ, ଏବଂ ଭୀମ ଅନ୍ତିମରେ ଜରାସନ୍ଧକୁ ହତ୍ୟା କରିଛନ୍ତି। ଜରାସନ୍ଧ 18 ବାର ଆସିଥିଲା, ଆକ୍ରମଣ କରୁଥିଲା ମଥୁରାରେ, ପ୍ରତିଥର ସେ ଆଣିକି ଆସୁଥିଲା 23 ଅକ୍ଷୌଣୀ ସୈନ୍ୟ। ମହାଭାରତ ଯୁଦ୍ଧରେ ମାତ୍ର 18 ଅକ୍ଷୌଣୀ ସୈନ୍ୟ ଅଂଶଗ୍ରହଣ କରିକି ମୃତ୍ୟୁବରଣ କରିଥିଲେ, କିନ୍ତୁ ଏ ପ୍ରତିବର୍ଷ 23 ଅକ୍ଷୌଣୀ ସୈନ୍ୟ ଆଣିକି ଆସୁଥିଲା। ଗୋଟିଏ ଅକ୍ଷୌଣୀ ସୈନ୍ୟ ହେଉଛି କେତେ, ଆମେ କହିଥିଲୁ 2,18,700, ଏତିକି ସୈନ୍ୟ, ପଦାତିକ, ଅଶ୍ୱାରୋହୀ, ଗଜାରୋହୀ ସବୁ ମିଶିକିରି 2,18,700 ପ୍ରଭୁପାଦ ମହାରାଜ ହିସାବ ଦେଇଛନ୍ତି ତା'ର। ଏତିକି ସୈନ୍ୟକୁ ଆଣିକି ଆସୁଥିଲା, ଏବଂ ପ୍ରତିବର୍ଷ 18 ବାର ସେ ଆସିଛି, 18 ବାର ସବୁ ମୃତ୍ୟୁବରଣ କରିଛନ୍ତି ଏତିକି ସୈନ୍ୟ। କିନ୍ତୁ ଜରାସନ୍ଧକୁ ଭଗବାନ ମାରିନଥିଲେ, ଜରାସନ୍ଧକୁ ଭୀମ ମାରିଲେ। ସେ ବହୁତ ଯୁଦ୍ଧ ହେଲା, ବହୁତ ତାଙ୍କ ଦୁଇ ଜଣଙ୍କ ଭିତରେ ଯୁଦ୍ଧ ହେଲା, ପ୍ରତିଦ୍ୱନ୍ଦ୍ୱିତା ହେଲା। 28 ଦିନ ନା କେତେ ଦିନ ଧରି ଯୁଦ୍ଧ ଚାଲିଲା, ପ୍ରତି ଦିନବେଳା ଯୁଦ୍ଧ ହେବ, ରାତିବେଳା ପୁଣି ବନ୍ଧୁ ଭାବରେ ସେମାନେ ଜୀବନଯାପନ କରୁଥିଲେ। ଏଇଭଳି ଭାବରେ ମଗଧରେ ସେମାନେ ଯାଇକରି ରହିଲେ, ବହୁତ ଦିନ ରହିଲେ। ତାପରେ ଅନ୍ତିମରେ ଭୀମ ହତ୍ୟା କଲେ ଜରାସନ୍ଧକୁ। ଜରାସନ୍ଧକୁ ହତ୍ୟା କଲା ପରେ ପାଣ୍ଡବମାନେ ସମଗ୍ର ପୃଥିବୀର ରାଜା ହେଲେ, ରାଜସ୍ୱ ଯଜ୍ଞ ସମ୍ପନ୍ନ କଲେ, ସମଗ୍ର ପୃଥିବୀର ସେମାନେ ସମ୍ରାଟ ଥିଲେ। ତେଣୁ ଭଗବାନ ଯେତେବେଳେ ଶାନ୍ତିଦୂତ ହିସାବରେ ଗଲେ, ସେତେବେଳେ କହିଲେ ସବୁକିଛି ପୃଥିବୀର ସବୁକିଛି ରାଜ୍ୟ ହେଉଛି ପାଣ୍ଡବମାନଙ୍କର, ତେଣୁ ତାଙ୍କୁ ଦେଇଦେବା କଥା, ତାଙ୍କ ରାଜ୍ୟ ତାଙ୍କର ଦେଇଦେବା କଥା, କିଛି ନହେଲେ ମଧ୍ୟ ଅନ୍ତତଃ ପକ୍ଷେ ଅଧା ଦିଅ ତାଙ୍କୁ, ଅଧା ନହେଲେ ମଧ୍ୟ ଅନ୍ତତଃ ପକ୍ଷେ 5 ଖଣ୍ଡି ଗ୍ରାମ ଦିଅ, ଏଇଭଳି ଭାବରେ ଶାନ୍ତି ସ୍ଥାପନ କରିବା ପାଇଁ ଚାହିଁଲେ ଭଗବାନ। କିନ୍ତୁ ଦୁର୍ଯ୍ୟୋଧନ କହିଲା ଯେ ବିନା ଯୁଦ୍ଧେ ସୂଚ୍ୟଗ୍ରେ ମେଦିନୀ ମୁଁ ଦେବି ନାହିଁ। ତେଣୁ ଭଗବାନ ଯୁଦ୍ଧ ଘୋଷଣା କରି ଆସିଥିଲେ, ତାପରେ ଯୁଦ୍ଧ ହେଲା, ଏସବୁ କଥା ରହିଛି। ତେଣୁ ଭଗବାନ ଯାଇଥିଲେ ଶାନ୍ତିଦୂତ ହିସାବରେ, ସାରଥ୍ୟ ପାରିଶ୍ୟ ସଖ୍ୟ ସେବନ ସଖ୍ୟ ଦୌତ୍ୟ, ତାଙ୍କର ମଧ୍ୟ ସେବା କରୁଥିଲେ ପାଣ୍ଡବମାନଙ୍କର, ଭଗବାନ ନିଜେ ଯାଇକି ତାଙ୍କର ସେବା କରୁଥିଲେ। ଏଭଳି ଭଗବାନଙ୍କର ଭକ୍ତବତ୍ସଳତା। ଆମର ଜଣେ ଆଚାର୍ଯ୍ୟ କୁହନ୍ତି, ଭଗବାନ ଯେତେବେଳେ ପାଣ୍ଡବମାନଙ୍କ ସହିତ ରହିଥିଲେ, ତାଙ୍କ ଦ୍ୱାରକାର 16,108 ରାଣୀଙ୍କ ସହିତ ସେ ଯାଇଥିଲେ ଇନ୍ଦ୍ରପ୍ରସ୍ଥରେ ଥିଲାବେଳେ, ସେହି ସମୟରେ ଭଗବାନ ମଧ୍ୟ ଅମଣିଆ କରୁଥିଲେ, ପରିବା କାଟି ଦେଉଥିଲେ। ତେଣୁ ଥରେ କାଟିଲା ସମୟରେ ତାଙ୍କର ଆଙ୍ଗୁଠିଟି କଟିଗଲା ଭଗବାନଙ୍କର, ଏଭଳି ଲୀଳା କରିଛନ୍ତି ଭଗବାନ। ତେଣୁ 16,108 ପାଟରାଣୀ ରହିଛନ୍ତି, ଦେଖୁଛନ୍ତି ତାଙ୍କ ସ୍ୱାମୀଙ୍କର ଆଙ୍ଗୁଠି କଟିଯାଇଛି, କିନ୍ତୁ କିଛି କରିପାରୁନାହାନ୍ତି, କ'ଣ କରିବେ କ'ଣ କରିବେ, ଇତସ୍ତତ ହେଉଛନ୍ତି। ସେହି ସମୟରେ ଦ୍ରୌପଦୀ ତାଙ୍କର ଯେଉଁ ପାଟ ଶାଢ଼ୀ ଥିଲା, ପାଟ ଶାଢ଼ୀ ଚିରିକିରି ଭଗବାନଙ୍କ ସେ ଆଙ୍ଗୁଠିରେ ଗୁଡ଼େଇ ଦେଲେ, ତେଣୁ ଛୋଟିଆ କପଡ଼ା ଖଣ୍ଡେ ସେ ଦେଲେ, ତା ବଦଳରେ ଭଗବାନ କ'ଣ ଦେଲେ, କୁରୁ ସଭା ତଳେ ଶୁଣି ଦ୍ରୌପଦୀର ଜଣାଣା, କୁରୁ ସଭା ତଳେ ଶୁଣି ଜଣାଣା, କୋଟି ବସ୍ତ୍ର ଦେଇ ହେଳେ ରଜା କଲ ବାରଣ, କୋଟି ବସ୍ତ୍ର ଦେଇ ହେଳେ ରଜା କଲ ବାରଣ, ଆରେ ନୀର ଶରୀର ପ୍ରବଳ ମତ ବାରଣ। ବଦଳରେ କୋଟି ବସ୍ତ୍ର ପ୍ରଦାନ କରିଥିଲେ ଦ୍ରୌପଦୀଙ୍କୁ। ଏଇଭଳି ଭାବରେ ତାଙ୍କ ସେବା ମଧ୍ୟ କରୁଥିଲେ ପାଣ୍ଡବମାନଙ୍କର। ସଖ୍ୟ ସଖା ହିସାବରେ ଅର୍ଜୁନଙ୍କ ସହିତ ବହୁତ ଥଟା ପରିହାସ କରିଛନ୍ତି ସବୁ ସଖ୍ୟ ଦୌତ୍ୟ। ବିରାସମାନ ଗଗନମ ଯେତେବେଳେ ମହାଭାରତ ଯୁଦ୍ଧ ଚାଲିଥିଲା ପାଣ୍ଡବମାନେ ଆରାମରେ ଶୋଇ ପଡ଼ୁଥିଲେ ରାତିରେ ଅଠର ଦିନ କାଳ, ତାଙ୍କର ଆଉ ଚିନ୍ତା ନାହିଁ କାଲି ସକାଳୁ କ'ଣ ହେବ କ'ଣ ନାହିଁ, କିନ୍ତୁ ଭଗବାନ ଶୋଉ ନାହାନ୍ତି, ସେ ବିରାସନରେ ଜଗିଛନ୍ତି, ଜଗିକି ରହିଛନ୍ତି, ପାଣ୍ଡବମାନଙ୍କୁ ରକ୍ଷା କରୁଛନ୍ତି ବିରାସନରେ। ଏଥିରେ ମଧ୍ୟ ଗୋଟେ କଥା ଅଛି ଯେ ଭୀଷ୍ମଦେବ ସେ ପ୍ରତିଜ୍ଞା କଲେ କାଲି ସକାଳେ ପାଣ୍ଡବମାନଙ୍କୁ ହତ୍ୟା କରି ପାଞ୍ଚଟି ବାଣ ରଖିଥିଲେ। ପାଣ୍ଡବମାନେ ସେଇ ପଡ଼ିଛନ୍ତି ଜାଣିନାହାନ୍ତି, କିନ୍ତୁ ଭଗବାନଙ୍କ ଚିନ୍ତା କେମିତି ସେ ଭୀଷ୍ମଙ୍କୁ ସେ ବାଣ ତାକୁ ତା'ର ନିଆଯିବ, ତେଣୁ ଏସବୁ ଭଗବାନ ବ୍ୟବସ୍ଥା କରି ଅର୍ଜୁନକୁ ଉଠାଇଲେ, ଉଠ ଉଠ କାଲି ସକାଳେ ତୁମ ମୃତ୍ୟୁ ହେବ, ଆରାମରେ ଶୋଇଛ। ତେଣୁ ଭଗବାନ ତାକୁ ନେଇକି ଗଲେ କୌର ପକ୍ଷକୁ ଗଲେ ଏବଂ ଦୁର୍ଯ୍ୟୋଧନ ପାଖରେ ଯାଇ ପହଞ୍ଚିଲେ ଅର୍ଜୁନ। ତେଣୁ ଅର୍ଜୁନକୁ ଦେଖି ଦୁର୍ଯ୍ୟୋଧନ ପଚାରିଲେ କ'ଣ ଚାହୁଁଛ ଅର୍ଜୁନ, ଯୁଦ୍ଧ ଚାଲିଛି ପୁଣି କାହିଁକି ବର୍ତ୍ତମାନ ଆସିଲ, ରାଜ୍ୟ ଚାହୁଁଛ କି ମୁଁ ତୁମକୁ ରାଜ୍ୟ ଦେଇଦେବି। ସେ କହିଲେ ନା ମୋର ରାଜ୍ୟ ଦରକାର ନାହିଁ। ଯେତେବେଳେ ପାଣ୍ଡବମାନେ ବନବାସରେ ଥିଲେ ଦୁର୍ଯ୍ୟୋଧନ ଇତ୍ୟାଦି କୌରବମାନେ ତାଙ୍କର ଐଶ୍ୱର୍ଯ୍ୟକୁ ଦେଖିବା ପାଇଁ ତାଙ୍କ ପାଖରେ ଯାଇକି ତାଙ୍କ ଐଶ୍ୱର୍ଯ୍ୟ ଦେଖାଉଥିଲେ, ସେହି ସମୟରେ ଜଣେ କିଏ ଗନ୍ଧର୍ବ ତାଙ୍କୁ ବନ୍ଦୀ କରି ନେଇଯାଇଥିଲା, ଚିତ୍ରସେନ ଗନ୍ଧର୍ବ, ଗନ୍ଧର୍ବାଣମ ଚିତ୍ରରଥ, ଆଉ ଚିତ୍ରସେନ ଜଣେ ଗନ୍ଧର୍ବ ଅଛନ୍ତି। ତେଣୁ ଅର୍ଜୁନ ତାଙ୍କୁ ସେଥିରୁ ମୁକ୍ତ କରିଥିଲେ, ସେ ଗନ୍ଧର୍ବଠାରୁ ମୁକ୍ତ କରିଥିଲେ। ତେଣୁ ସେ ମାଗିଥିଲେ, ସେ କହିଥିଲେ ଆମେ ବର ଦେବା ପାଇଁ ଚାହୁଁଛୁ, ତା ବଦଳରେ ଅର୍ଜୁନ କିଛି ମାଗିନଥିଲେ। ବର୍ତ୍ତମାନ ତାଙ୍କୁ କହିଲେ ମୁଁ ତୁମକୁ ଯେଉଁ ଗନ୍ଧର୍ବଙ୍କ ଠାରୁ ମୁକ୍ତି କରିଥିଲି ସେଥିପାଇଁ ବର୍ତ୍ତମାନ ମୁଁ ଚାହୁଁଛି ଗୋଟେ ବର ତୁମଠାରୁ, ନା କ'ଣ ଚାହୁଁଛ, ନା ତୁମ ମସ୍ତକ ଟିକେ ଦିଅ, ମସ୍ତକରେ ଯେଉଁ ରହିଛି କିରୀଟି ରାଜକୁମାରର ସେ କିରୀଟି ଲଗାଇଥିଲେ, ମୁକୁଟ ଲଗାଇଥିଲେ, ଗୋଟିଏ ରାତି ପାଇଁ ଦିଅ ବୋଲି ମାଗିଥିଲେ। ତେଣୁ ଦୁର୍ଯ୍ୟୋଧନ ତାଙ୍କୁ ସେ ଦେଇଥିଲେ, ପ୍ରଦାନ କରିଥିଲେ ତାଙ୍କର ମସ୍ତକର ଯେଉଁ ରହିଛି ମୁକୁଟ, ସେଇ ମୁକୁଟ ପିନ୍ଧି ଆସିଥିଲେ ଅର୍ଜୁନ ଭୀଷ୍ମଦେବଙ୍କ ପାଖକୁ ଆସି ଦୁର୍ଯ୍ୟୋଧନ ବେଶରେ ମାଗିନେଲେ ସେ ପାଞ୍ଚଟି ବାଣକୁ ନେଇଗଲେ। ତା ପରଦିନ କିନ୍ତୁ ଯେତେବେଳେ ଜାଣିଲେ ଭୀଷ୍ମ ଏଇଭଳି ଭାବରେ ହେଇଛି, ତଥାପି ସେ ବହୁତ ଜୋରରେ ଯୁଦ୍ଧ କରିଥିଲେ ଅର୍ଜୁନକୁ ହତ୍ୟା କରିବା ପାଇଁ। ତେଣୁ ଭଗବାନ ନିଜେ ଯଦିଓ ପ୍ରତିଜ୍ଞା କରିଥିଲେ ଯେ ଯୁଦ୍ଧରେ ସେ ଅସ୍ତ୍ର ଧାରଣ କରିବେ ନାହିଁ, କିନ୍ତୁ ଭଗବାନ ଡେଇଁ ପଡ଼ିଲେ ସେ ରଥ ଉପରୁ, ରଥ ଉପରୁ ଡେଇଁ ପଡ଼ିଲି ଗୋଟେ ରଥ ଚକା ଧରି ଚାହିଁଲେ ଭୀଷ୍ମଙ୍କୁ ହତ୍ୟା କରିବା ପାଇଁ। ଏ ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟରେ ଗୋଟେ ସ୍ତୁତିରେ ଭୀଷ୍ମଦେବ କଥା କହୁଛନ୍ତି। ତାପରେ ଯେତେବେଳେ ଯାଇ ପହଞ୍ଚିଲେ ସେ ସବୁ ସନ୍ଧ୍ୟା ହୋଇଗଲା, ତେଣୁ ଆଉ ତାଙ୍କୁ ହତ୍ୟା କଲେ ନାହିଁ, ଏସବୁ କଥା ରହିଛି ଭଗବାନ ଭକ୍ତ ବତ୍ସଳତା। ତେଣୁ ସଖ୍ୟ ଦୌତ୍ୟ ବିରାସନାନୁଗମନ ସ୍ତବନ ପ୍ରଣାମାନ, ଭଗବାନ ମଧ୍ୟ ତାଙ୍କୁ ସ୍ତବ କରୁଥିଲେ, ଯୁଧିଷ୍ଠିର ମହାରାଜଙ୍କୁ ପ୍ରଣାମ କରୁଥିଲେ ତାଙ୍କୁ। ଏଭଳି ଭାବରେ ଏଇସବୁ ଯେତେବେଳେ ପରୀକ୍ଷିତ ମହାରାଜ ଯାଉଥିଲେ ରାଜ୍ୟ ଶାସନ କରିବା ପାଇଁ, ପ୍ରଜାମାନେ ଏଇଭଳି ଭାବରେ ଭଗବାନଙ୍କ ଲୀଳାକୁ ସବୁ ଅନୁଷ୍ଠିତ କରୁଥିଲେ, ଅଭିନୟ କରିକି ଦେଖାଉଥିଲେ। ତେଣୁ ରାଜା ବହୁତ ଖୁସି ହେଇ ତାଙ୍କୁ ସବୁ ମୂଲ୍ୟବାନ ଅଳଙ୍କାର ସବୁ ପ୍ରଦାନ କରୁଥିଲେ। ପରୀକ୍ଷିତ ମହାରାଜ ବହୁତ କଥା ଶୁଣିଛନ୍ତି ଭଗବାନଙ୍କ ବିଷୟରେ, କିନ୍ତୁ ତଥାପି ଏଇ ଯେଉଁ ସାତ ଦିନ ଶ୍ରବଣ କଲେ ସୁଖଦେବ ଗୋସ୍ୱାମୀଙ୍କୁ ଭାଗବତ ଶ୍ରବଣ କଲେ, ସେଥିରେ କୁହାଯାଉଛି ପରୀକ୍ଷିତ ଶ୍ରବଣେ, କେବଳ ଶ୍ରବଣ କରି ପରୀକ୍ଷିତ ଭଗବାନ ପ୍ରାପ୍ତ ହୋଇଗଲେ। ଯେତେବେଳେ ସାତ ଦିନ ଶ୍ରବଣ କଲା ପରେ ସେ ସୁଖଦେବ ଗୋସ୍ୱାମୀ କହିଲେ, ଗୁରୁଦେବ ବର୍ତ୍ତମାନ ମୋର ଜ୍ଞାନ ହୋଇଗଲା, ତେଣୁ ମୋତେ ଅନୁମତି ଦିଅନ୍ତୁ, ମୁଁ ଭଗବାନଙ୍କ ଧ୍ୟାନ କରି ଶରୀର ତ୍ୟାଗ କରିବି। ତେଣୁ ସେ ଭଗବାନଙ୍କୁ ଧ୍ୟାନ କରି ଶରୀର ତ୍ୟାଗ କରିଦେଇଥିଲେ। ତେଣୁ ତକ୍ଷକ ଯେଉଁ ଆସିଲା ତାଙ୍କର ମୃତ ଶରୀରକୁ ସେ ଦାହ କଲା, କେବଳ ତାଙ୍କୁ ସେ ତା ପୂର୍ବରୁ ସେ ଶରୀର ତ୍ୟାଗ କରିଦେଇଥିଲେ, ଏକଥା କୁହାଯାଇଛି ଭଗବତ ଧାମ ସେ ପ୍ରାପ୍ତ ହୋଇଯାଇଥିଲେ। ତେଣୁ କେବଳ ଶ୍ରବଣ କରି ପରୀକ୍ଷିତ ମହାରାଜ ଭଗବାନ ପ୍ରାପ୍ତ ହୋଇଗଲେ, ଶ୍ରବଣେ ପରୀକ୍ଷିତ ବୟାସକୀ କୀର୍ତ୍ତନେ, ବୟାସକୀ କହିଲେ ସୁଖଦେବ ଗୋସ୍ୱାମୀ, ସେ ଭଗବାନଙ୍କ କଥା କୀର୍ତ୍ତନ କରି କଥା କହି ସେ ଭଗବାନଙ୍କୁ ପ୍ରାପ୍ତ ହୋଇଗଲେ। ବୟାସକୀ କୀର୍ତ୍ତନେ ଅଭବତ ବୟାସକୀ କୀର୍ତ୍ତନେ, ସ୍ମରଣ କିଏ ସ୍ମରଣ କରୁଥିଲେ, ପ୍ରହ୍ଲାଦ ମହାରାଜ ଭଗବାନ ସବୁବେଳେ ସ୍ମରଣ କରୁଥିଲେ, ସେ ଶ୍ରବଣ କୀର୍ତ୍ତନ ସ୍ମରଣ ବିଷ୍ଣୁ ସ୍ମରଣ, ଅର୍ଚ୍ଚନ ଅର୍ଚ୍ଚନ ରାଜା ପୃଥୁ ମହାରାଜ ଭଗବାନଙ୍କ ସୁନ୍ଦର ଅର୍ଚ୍ଚନ କରିଛନ୍ତି, ଅର୍ଚ୍ଚନା ବନ୍ଦନା ରେ ଅକ୍ରୁର ରହୁଛନ୍ତି, ତାଙ୍କର ବନ୍ଦନାର ଆଚାର୍ଯ୍ୟ ହେଉଛନ୍ତି ଅକ୍ରୁର। ଅକ୍ରୁରଙ୍କ କଥା ଆସିବ ଆ ପରେ ପରେ, ଛତିଶ ଅଧ୍ୟାୟରୁ ଆସିବ ଅକ୍ରୁରଙ୍କ କଥା ଭାଗବତଙ୍କ ଦଶମ ସ୍କନ୍ଧରେ। ତେଣୁ ଅକ୍ରୁର ଅଭିବନ୍ଦନେ ଏବଂ ଅର୍ଚ୍ଚନ ବନ୍ଦନ ଦାସ୍ୟ, ଦାସ୍ୟ ହେଉଛନ୍ତି କିଏ ନା କପିପତି, ଏଇଠି ପୂଜିତ ହେଉଛନ୍ତି କପିପତି ହନୁମାନ। ଭଗବାନଙ୍କ ଦାସ୍ୟ ସମ୍ବନ୍ଧରେ ଭଗବାନଙ୍କ ସହିତ ସମ୍ବନ୍ଧିତ ହୋଇ ସେ ଭଗବାନ ପ୍ରାପ୍ତ ହୋଇଥିଲେ। ସଖ୍ୟ ସମ୍ବନ୍ଧରେ ଅର୍ଜୁନ, ଦାସ୍ୟ ପାଦ, ପାଦ ସେବନରେ ହେଉଛନ୍ତି ଲକ୍ଷ୍ମୀଦେବୀ, ଲକ୍ଷ୍ମୀଦେବୀ ଭଗବାନ ପାଦ ସେବା କରନ୍ତି ସବୁବେଳେ। ଅର୍ଚ୍ଚନ ବନ୍ଦନ ଦାସ୍ୟ, ସଖ୍ୟ, ସଖ୍ୟ ହେଉଛନ୍ତି ଅର୍ଜୁନ। ଆତ୍ମନିବେଦନ ସବୁକିଛି ପ୍ରଦାନ କରିଦେଇଥିଲେ ବଳି ମହାରାଜ ଭଗବାନଙ୍କୁ। କିନ୍ତୁ ଇଏ ଅମ୍ବରୀଶ ମହାରାଜଙ୍କ କଥା ଯେଉଁ କୁହାଯାଉଛି, ଇଏ ସବୁ ଭକ୍ତିର 9ଟି ଯାକ ଅଙ୍ଗ ଯାଜନ କରୁଥିଲେ। ସବି ମନ କୃଷ୍ଣ ପଦାର ବିନ୍ଦୟ, ମନକୁ ସବୁବେଳେ ଭଗବାନ ପାଦପଦ୍ମ ଲଗେଇଥିଲେ। ରାଜା ସମଗ୍ର ପୃଥିବୀର ସମ୍ରାଟ ଥିଲେ, ସମଗ୍ର ପୃଥିବୀର ସମ୍ରାଟ ଥାଇ ସେ ଏଇଭଳି ଭାବରେ ଭଗବାନ ଭକ୍ତି କରୁଥିଲେ। ଜଣେ ପ୍ରଶ୍ନ କରିବ, ଆମର ଯେଉଁ ରହିଛନ୍ତି ରାଜା, ଆମର ପ୍ରଧାନମନ୍ତ୍ରୀ ମୋଦି ସରକାର, ମୋଦି ଯେଉଁ ରହିଛନ୍ତି, ସିଏ କ'ଣ ଏଇଭଳି ଭାବରେ ସମୟ ଦେଇପାରିବେ? ବା ଆମର ଓଡ଼ିଶା ସରକାର ଯେଉଁ ରହିଛନ୍ତି ନବୀନ ସରକାର, ଭଗବାନ ବିଷୟରେ 24 ଆୱାର୍ସ ଚିନ୍ତା କରିପାରିବେ? ରାଜ୍ୟ ଶାସନ କେମିତି ହେବ? ତେଣୁ ଭାଗବତ ନବମ ସ୍କନ୍ଧରେ ଯେତେବେଳେ ଏକଥା କୁହାଯାଉଛି, ଏ ପ୍ରଶ୍ନ ମଧ୍ୟ ଜଣେ ଉଠାଇଲେ, ଆଚାର୍ଯ୍ୟ କହିଛନ୍ତି କେମିତି ଯଦି ଏ ଯେ ରାଜା ସମଗ୍ର ପୃଥିବୀର ସମ୍ରାଟ ସେ ଥିଲେ, ସେ ତ ଖାଲି ଭଗବାନଙ୍କ ସେବା କରୁଥିଲେ, ଆଉ ରାଜ୍ୟ ଶାସନ କେତେବେଳେ କଲେ? ତେଣୁ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ସୁଖଦେବ ଗୋସ୍ୱାମୀ, ଯେ କହୁଛନ୍ତି ଭଗବାନ ତାଙ୍କୁ ରକ୍ଷା କରିବା ପାଇଁ ସୁଦର୍ଶନ ଚକ୍ରକୁ ଛାଡ଼ିଥିଲେ। ସୁଦର୍ଶନ ଚକ୍ର ସ୍ପେଶାଲ ଦାୟିତ୍ୱ ଦିଆଯାଇଥିଲା ରାଜା ଅମ୍ବରୀଶ ମହାରାଜଙ୍କୁ ରକ୍ଷା କରିବା ପାଇଁ। ତେଣୁ ଯେତେବେଳେ ଦୁର୍ବାସାମୁନି ଆସିଲେ, ଏସବୁ କଥା ରହିଛି, ଦୁର୍ବାସାଙ୍କ କଥା ଆସିବ, ଦ୍ୱାଦଶ ପାରଣା ଯେତେବେଳେ କରିଦେଇଥିଲେ, ଜଳ ତୁଳସୀ ଟିକେ ପାନ କରିଦେଇଥିଲେ, ସେଥିପାଇଁ ଦୁର୍ବାସମାନେ ଏତେ କ୍ରୋଧ ପ୍ରକାଶ କରିଥିଲେ, ହତ୍ୟା କରିବା ପାଇଁ ଉଦ୍ୟତ ହୋଇଗଲେ, ଜଟା ଛିଣ୍ଡେଇକରି ହତ୍ୟା କରିବା ପାଇଁ ଚାହିଁଲେ। କିନ୍ତୁ ଭଗବାନଙ୍କର ସୁଦର୍ଶନ ଚକ୍ର ଅମ୍ବରୀଶ ମହାରାଜଙ୍କୁ ସୁରକ୍ଷା ଦେଇଥିଲେ। ତେଣୁ ଅମ୍ବରୀଶ ମହାରାଜ ଯେଉଁ ରାଜ୍ୟ ଶାସନ କରୁଥିଲେ, ତାଙ୍କର ମନ୍ତ୍ରୀମାନଙ୍କ ଦାୟିତ୍ୱରେ ସେ ଦେଇଦେଇଥିଲେ ସବୁକିଛି, ସେ କେବଳ ଭଗବାନଙ୍କ ସେବାରେ ନିଯୁକ୍ତ ଥିଲେ। ମନକୁ ଭଗବାନଙ୍କ ପାଦପଦ୍ମରେ ଲଗାଉଥିଲେ, ବଚନକୁ ଭଗବାନଙ୍କ ଗୁଣ ବର୍ଣ୍ଣନା କରୁଥିଲେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, କରୌ ହରେ ମନ୍ଦିର ମାର୍ଜନାଦିଷୁ। ହସ୍ତ ଦ୍ୱାରା ଭଗବାନଙ୍କ ମନ୍ଦିର ମାର୍ଜନା କରୁଥିଲେ, ନିଜେ କରୁଥିଲେ, ନିଜେ କରୁଥିଲେ। ଗୋଟେ ଥର କୁହାଯାଇଛି, ଆଚାର୍ଯ୍ୟ କହୁଥିଲେ, ଗୋଟେ ଥର ସେ ଭୁଲି ଯାଇଥିଲେ ଜଳ ଆଣିବା ପାଇଁ, ଜଳ ଆଣିବା ପାଇଁ ନିଜେ ଯାଇକି ଯମୁନା ନଦୀରେ ଜଳ ଆଣିକରି ବୃନ୍ଦାବନ ଯେତେବେଳେ ଗୋଟିଏ ବର୍ଷ କାଳ ଏକାଦଶୀ କରିଥିଲେ ସେହି ସମୟର କଥା। ତେଣୁ ନିଜେ ତାପରେ ଯେତେବେଳେ ସେ ଜଳରେ ଯେତେବେଳେ ଘର ମନ୍ଦିର ସଫା କରୁଛନ୍ତି, ସେତେବେଳେ ଚିନ୍ତା କଲେ, ମୁଁ ତ ଆଣିନି ଜଳ, କେମିତି ଆସିଲା ଜଳ? ଦେଖିଲେ ତାଙ୍କ ପତ୍ନୀ ଆଣି ସବୁ ଦେଇଥିଲେ ସେ ଜଳ। ତେଣୁ ସେ କହିଲେ, ନା ନା, ତମେ ତମର ସେବା କରି, ମୁଁ ମୋର ସେବା କରି, ମୋର ସେବା ଏତେ ମୋତେ ସାହାଯ୍ୟ କରିବା ଦରକାର ନାହିଁ, କାରଣ ନିଜେ ଏ ଜଳ ଆଣିକି ଭଗବାନଙ୍କୁ ମନ୍ଦିର ମାର୍ଜନା କରୁଥିଲେ, ଏଭଳିଆ କଥା ରହିଛି। କରୌ ହରେ ମନ୍ଦିର ମାର୍ଜନା ଦି ଶ୍ରୁତିଂ ଚକାରା ଚ୍ୟୁତ ସତ୍ କଥୋଦୟ। ଶ୍ରୁତିଂ ବା କର୍ଣ୍ଣ ଯେଉଁ ରହିଛି, ଭଗବାନଙ୍କର ଅଚ୍ୟୁତଙ୍କର କଥା ଶ୍ରବଣରେ କର୍ଣ୍ଣକୁ ନିଯୁକ୍ତ କରୁଥିଲେ। ମୁକୁନ୍ଦ ଲିଙ୍ଗାଳୟ ଦର୍ଶନ ଦୃଶୌ, ଚକ୍ଷୁ ଯେଉଁ ରହିଛି ଭଗବାନଙ୍କର, ମୁକୁନ୍ଦ ଲିଙ୍ଗ ଦର୍ଶନ, ଭଗବାନଙ୍କ ରୂପ ଦର୍ଶନ କରୁଥିଲେ, ଶୃଙ୍ଗାର ଦର୍ଶନ କରୁଥିଲେ ଭଗବାନଙ୍କ ରୂପକୁ। ମୁକୁନ୍ଦ ଲିଙ୍ଗାଳୟ ଦର୍ଶନ ଦୃଶୌ ତଦ୍ଭୁତ୍ୟ ଗାତ୍ର ସ୍ପର୍ଶିଙ୍ଗ ସଙ୍ଗମ, ତାଙ୍କର ଭକ୍ତମାନଙ୍କର ସଙ୍ଗ କରୁଥିଲେ, ତଦ୍ଭୁତ୍ୟ ଗାତ୍ର ସ୍ପର୍ଶିଙ୍ଗ ସଙ୍ଗମ। ଏବଂ ଏ ଯେ ପାଦ ସେବନ, ଏଇଟା ନା କ'ଣ ହେବ? ଏଇଟା ଘ୍ରାଣଂ ଚେତତ୍ ପାଦ ସରୋଜ ସୌରଭେ, ଯେଉଁ ନାସିକା ରହିଛି, ନାସିକା ଦ୍ୱାରା ଭଗବାନଙ୍କ ପାଦପଦ୍ମରେ ଅର୍ପିତ ଯେଉଁ ତୁଳସୀ, ଏଇଟାକୁ ଆଘ୍ରାଣ କରୁଥିଲେ। ଘ୍ରାଣଂ ଚେତତ୍ ପାଦ ସରୋଜ ସୌରଭେ, ଶ୍ରୀମଦ୍ ତୁଳସିଆ ରସନା ତଦର୍ପିତେ। ଘ୍ରାଣଂ ଚେତତ୍ ପାଦ ସରୋଜ ସୌରଭେ କହିଲେ, ପାଦପଦ୍ମରେ ଯେଉଁ ପୁଷ୍ପ ସବୁ ରହିଛି, ସେ ପୁଷ୍ପକୁ ସବୁ ଆଘ୍ରାଣ କରୁଥିଲେ, ଏବଂ ସେଠି ଯେଉଁ ତୁଳସୀ ସବୁ ଦିଆହେଇଛି, ତୁଳସୀକୁ ରସନା ଆସ୍ୱାଦନ କରୁଥିଲେ ବା ସେବା କରୁଥିଲେ, ତୁଳସୀ ଖାଉଥିଲେ। तुलसी रसना तदर्पिते पादौ हरे क्षेत्र प्रदान सर्पणे पाद द्वारा भगवान क्षेत्र को जाऊले भगवान मंदिर इत्यादि सब रही पादरे जाऊले सब दर्शन करुले एवं शिरो ऋषिकेश पदाभिवंदने मस्तक भगवान पादपद्म प्रणाम करुले पदाभिवंदने कामचता से न तो काम काम या ये जो कह जो मैंने जोगी से मैंने सबूर कौन सी भौतिक कामना न थाए तांकर एकमात्र कामना है भगवान सेवार निजुक्त रहा ये मतलब से स्थिति प्राप्त होते कामच दास्य भगवान दास्य भगवान सेवार निजुक्त रही अन्य कौन सी कामना नाला नुंतु काम काम या यथोत्तम श्लोक जनाश्रयारती उत्तम श्लोक भगवान भाव रती प्रीति थिला राजा अम्बरीश महाराज से अम्बरीश महाराज संगलाभ करी जजाति महाराज मध्य भक्त हो गले जजाति महाराज रही चंद्रवंश ये हूँ सूर्यवंश सूर्यवंश और चंद्रवंश एक समय आसी तेनाली राजा थे अम्बरीश महाराज थे समग्र पृथ्वीर सम्राट से समय जजाति महाराज थे गोटे गोटे राज्यर से राजा थे यहाँ विश्वनाथ चक्रवर्ती ठाकुर भाष्य कही कथा तेणु तांकर संगलाभ कर सी वैराग्य प्राप्त हेले नाकर बहुत आसक्ति तांकर जो पत्नी जो थिले शर्मिष्ठा एवं देवजानी देवजानी तांकर पत्नी थिले शर्मिष्ठा तांकर दासी होकर सब कथा रही बहुत कथा रही भितर तेणु से ये आसक्ति देवजानी प्रति देवजानी जो चलीगले पचे पचे धाईले एभली आसक्ति जितेबाड़ शुक्राचार्य अभिशाप देते दे तुम्हें बार्धक्य ग्रस्त हुए अकाल बार्धक्य से पुणी प्रार्थना करके बार्धक्य पुत्र को प्रदान कर पुत्र जौवन लेकिन पुणी तक पत्नी सहित उपभोग करने बसिले ये आसक्ति बहुत आसक्ति राजा जजाति महाराज किंतु से जजाति महाराज अम्बरीश महाराज संगलाभ कर सी मत वैराग्य प्राप्त हो जाते एक सब रही बहुत कथा रही विषय तेणु यही भाव में अम्बरीश महाराज सबकि भक्तिर नौटी जाक अंग जादन करुले उन्नत स्थिति थे भक्त सी थे अम्बरीश महाराज समग्र पृथ्वीर सम्राट थे सूर्यवंश अम्बरीश महाराज से वंशे आसवान चैतन्य रामचंद्र देव आसवान रामचंद्र सूर्यवंशर राजा सी थे अयोध्यार राजा थे ये सूर्यवंश आए तेणु यही भाव में जड़े जो जोग करते से जदा विनियत चित्तम सबकि मन को नियंत्रण करी आत्मा रे मन को लगौं भगवान सेवे निजी मन को लगौं से निष्प्रिय सर्व कामे भी कौन सी कामना रोना अन्य कौन सी कामना रो एकमात्र कामना हूँ भगवान सेवा करवा से स्थिति जुक्त बोली कह भगवान सहित से युक्त होती ध्यान रोचान सिद्धि सिद्धि जान प्राप्त हे या तेणु यही श्लोक आम बर्तमान कथा विश्राम देवा भगवान विश्राम ना आम कथा विश्राम देवा जय श्रीमद् भगवद गीता की जय श्री प्रभुपाद महाराज की जय श्री गुरुदेव की समवेत गौर भक्तवृंद की जय गौर परमानंदी जय श्री प्रभुपाद प्रश्न कि अच्छी उत्तर सहित दिया जाए प्रश्न करें पड़े।